ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ ରାଜ୍ୟର 12 ସ୍ଥାନରେ ଆସନ୍ତାକାଲି ଅପରାହ୍ନେ କରାଯିବ ମକ୍ଡ୍ରିଲ। 5,631 କୋଟି ଟଙ୍କା ବ୍ୟୟରେ 3 ପର୍ଯ୍ୟାୟରେ ନିର୍ମାଣ ହେବ ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର। ମୁସଲିମ ସମ୍ପ୍ରଦାୟର ଗରିବ ଲୋକମାନଙ୍କ ସମାବେଶୀ ଅଭିବୃଦ୍ଧିରେ ୱାକଫ୍ ସଂଶୋଧନ ବିଲ୍ ସହାୟକ ହୋଇପାରିବ କହିଲେ ମୁଖ୍ୟମନ୍ତ୍ରୀ। ଏବଂ କୃଷି କ୍ଷେତ୍ରର ବିକାଶରେ କୃତ୍ରିମ ବୁଦ୍ଧିମତାର ଉପଯୋଗ କରାଯାଇ ଚାଷୀମାନଙ୍କର ଜୀବନଧାରଣରେ ଉନ୍ନତି ଅଣାଯାଇପାରିବ କହିଲେ ବିଭାଗୀୟ ମନ୍ତ୍ରୀ। ଏଥର ସମ୍ପୂର୍ଣ୍ଣ ସମ୍ବାଦ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଆସନ୍ତାକାଲି ରାଜ୍ୟର 12 ସ୍ଥାନ ଭୁବନେଶ୍ୱର, ବାଲେଶ୍ୱର, କୋରାପୁଟ, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେରରେ ସୁରକ୍ଷା ସମ୍ପର୍କିତ ମକ୍ଡ୍ରିଲ୍ କରାଯିବ। ଏଥିପାଇଁ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଆସନ୍ତାକାଲି ଅପରାହ୍ନ 4 ମକ୍ଡ୍ରିଲ୍ ପାଇଁ ସାଇରନ୍ ବାଜିବ। ଆସନ୍ତାକାଲିଠାରୁ ପର୍ଯ୍ୟାୟକ୍ରମେ 7 ଧରି ରାଜ୍ୟରେ ସୁରକ୍ଷା ସମ୍ପର୍କିତ ମକ୍ଡ୍ରିଲ୍ ହେବ। ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ଉପକୂଳବର୍ତ୍ତୀ ଜିଲ୍ଲା ଓ ସହରାଞ୍ଚଳରେ ମକ୍ଡ୍ରିଲ୍ କରାଯିବ। ବିଶେଷକରି ଶତ୍ରୁପକ୍ଷ ବିମାନ ଆକ୍ରମଣ କଲେ କେଉଁ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯିବ। ଆକ୍ରମଣ ସମୟରେ କଂକ୍ରିଟ୍ ଛାତ ତଳେ ଆଶ୍ରୟ ନେବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯିବ। ଏଥିସହ ବସ୍ତି ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଯୋଜନା କରାଯିବ। 5 ପରେ ପୁଣି ଥରେ ସାଇରନ୍ ବାଜିଲେ ମକ୍ଡ୍ରିଲ୍ ଶେଷ ହେବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ମକ୍ଡ୍ରିଲ୍ ସମ୍ପର୍କରେ ଓସ୍ଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମଳଲୋଚନ ମିଶ୍ର କହିଛନ୍ତି, ଏଥିରେ ସାଧାରଣ ନାଗରିକଙ୍କ ସମେତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାମିଲ କରାଯିବ।
ଆସନ୍ତାକାଲି ମକ୍ଡ୍ରିଲ୍ କରାଯାଉଛି ଲୋକମାନଙ୍କୁ ସଚେତନ କରିବା ପାଇଁ। ସେଥିରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଯେଉଁ ସାଇକ୍ଲୋନ୍ ସେଲ୍ଟର ଗୁଡ଼ିକ ଯେଉଁ 12 ଜିଲ୍ଲାରେ ଆମର ମକ୍ଡ୍ରିଲ୍ କରାଯିବ, ସେ 12 ଜିଲ୍ଲାରେ ଯେଉଁ ସ୍ଥାନରେ ଆମର ସାଇକ୍ଲୋନ୍ ସେଲ୍ଟର ଅଛି ବା ଫ୍ଲଡ୍ ସେଲ୍ଟର ଅଛି ସେ ସବୁଗୁଡ଼ିକରେ ଆମେ ମକ୍ଡ୍ରିଲ୍ର ବ୍ୟବସ୍ଥା କରିଛୁ। ସେଠାରେ ଯେଉଁ ଆମର ଟାସ୍କ ଫୋର୍ସେସ୍ ଅଛନ୍ତି, ଫାଷ୍ଟ ଏଡ୍ ଆଉ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଟାସ୍କ ଫୋର୍ସ।
ଶତ୍ରୁପକ୍ଷ ଆକ୍ରମଣ ସମୟରେ ନାଗରିକ ସୁରକ୍ଷା ଦିଗ ଉପରେ ପଦକ୍ଷେପ ନେବା ସହ ସାଧାରଣ ଜନତା ଏବଂ ଛାତ୍ରଛାତ୍ରୀଙ୍କୁ ଏନେଇ ପ୍ରଶିକ୍ଷଣ ପ୍ରଦାନ କରିବା ଏହି ମକ୍ଡ୍ରିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ପୁରୀଠାରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦର 3 ପର୍ଯ୍ୟାୟରେ ନିର୍ମାଣ ହେବ। ଶିପ ସରୁବାଲି ଓ ଷଣ୍ଢପୁର ରାଜସ୍ୱ ମୌଜାରେ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା 1,164 ଏକର ଜମିରେ ବିମାନ ବନ୍ଦର ନିର୍ମାଣ କରାଯିବ। ସରକାର ବିମାନ ବନ୍ଦର ନିର୍ମାଣ ପାଇଁ 5,631 କୋଟି ଟଙ୍କା ଖର୍ଚ୍ଚ କରିବେ। ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ଏହି ବିମାନ ବନ୍ଦରରୁ ବର୍ଷକୁ ପ୍ରାୟ 46 ଯାତ୍ରୀ ବିମାନ ଯାତ୍ରାର ସୁବିଧା ପାଇପାରିବେ। ପୁରୀ ବିମାନ ବନ୍ଦର ନିର୍ମାଣ ଦ୍ୱାରା ରାଜ୍ୟରେ ଆଞ୍ଚଳିକ ସଂଯୋଗୀକରଣ ବୃଦ୍ଧି ହେବା ସହିତ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧିକୁ ଏକ ନୂତନ ଗତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପବିତ୍ର ପୁରୀ ସହର ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଯାତ୍ରା ସୁଗମ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀ ବିମାନ ବନ୍ଦର ନିର୍ମାଣ ପାଇଁ ଅନୁମୋଦନ ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରପୁଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା 10 ଶନିବାର ଦିନ ସମ୍ବଲପୁର ଗସ୍ତରେ ଆସିବେ। ଶ୍ରୀ ଶାହାଙ୍କ ଗସ୍ତ କାର୍ଯ୍ୟକ୍ରମର ସୂଚନା ଅନୁସାରେ ପ୍ରଥମେ ମା ସମଲେଶ୍ୱରୀଙ୍କ ଦର୍ଶନ ପରେ ଅଇଁଠାପାଲି ପିଏଚ୍ଡି ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗଦେବେ। ସେହିଦିନ ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦ୍ଘାଟନ କରିବେ। କୃଷିକ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ କୃତ୍ରିମ ବୁଦ୍ଧିମତା ଏଆଇର ଉପଯୋଗ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି, କୃତ୍ରିମ ବୁଦ୍ଧିମତାର ପ୍ରୟୋଗରେ କୃଷକଙ୍କୁ ସମୟୋପଯୋଗୀ କୃଷି ସୂଚନା ପ୍ରଦାନ କରି ଉତ୍ପାଦନରେ ଅଭିବୃଦ୍ଧି ଆଣିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। କୃଷିକ୍ଷେତ୍ରର ବିକାଶରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ। କୃତ୍ରିମ ବୁଦ୍ଧିମତାର ବ୍ୟବହାର ପରେ ଅଧିକ ସଂଖ୍ୟକ ଚାଷୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବ ବୋଲି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି। ସୂଚନା ଅନୁସାରେ କେନ୍ଦ୍ର ସରକାର 33 ଫସଲ ପାଇଁ ବୈଷୟିକ ସହାୟତା ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି କେନ୍ଦୁଝର ଜିଲ୍ଲା ଅଡିଟୋରିୟମ୍ଠାରେ ଆୟୋଜିତ ୱାକଫ୍ ବିଲ୍ ସଂଶୋଧନ କର୍ମଶାଳାରେ ଯୋଗ ଦେଇଛନ୍ତି। ୱାକଫ୍ ସଂଶୋଧିତ ବିଲ୍ ମୁସଲିମ୍ ସମ୍ପ୍ରଦାୟର ଗରିବ ଲୋକଙ୍କ ସାମାଜିକ ଆର୍ଥିକ ଓ ସ୍ୱଚ୍ଛତା ଏବଂ ସମାବେଶୀ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଶ୍ରୀ ମାଝି କହିଛନ୍ତି। ଏହି ବିଲ୍ ସମ୍ପର୍କରେ ତୃଣମୂଳ ସ୍ତରରେ ଜନସଚେତନତା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ କର୍ମଶାଳାରେ ଗୁରୁତ୍ୱାରୋପ କରିଥିଲେ।
ୱାକଫ୍ ବୋର୍ଡ଼ର ସାଧାରଣ ଗରିବ ଲୋକମାନଙ୍କର ପାଇଁ ତାଙ୍କର ସମସ୍ୟାର ସମାଧାନ କରିବା ପାଇଁ ଯାଇ ଯେଉଁ ୱାକଫ୍ ବୋର୍ଡ଼ ଗଠନ କରାଯାଇଥିଲା, ତାର ଉଦ୍ଦେଶ୍ୟ ସମୟକ୍ରମେ ଯେଉଁ ବଦଳି ହୋଇଥିଲା ବା 2013 ଯେଉଁ ସଂଶୋଧନ କରିକିରି ସମ୍ପୂର୍ଣ୍ଣ ଭାବରେ ୱାକଫ୍ ବୋର୍ଡ଼କୁ ଏତେ ପାୱାର ଦେଇ ଦିଆଯାଇଥିଲା ଏବଂ ଆଜି ସଂଶୋଧନ ହୋଇଛି ଏବଂ ସବକା ସାଥ ସବକା ବିକାଶ ସବକା ବିଶ୍ୱାସ ସବକା ପ୍ରୟାସ ଏହି ଆଧାରରେ ସମସ୍ତଙ୍କୁ ସମାନତା ଆଣିବା, ସମସ୍ତଙ୍କୁ ସମାନ ଅଧିକାର ଦେବା, ସମସ୍ତଙ୍କ ସହିତ ସମାନ ଭାବରେ କାମ କରିବା ଆଧାରକୁ ବଜାୟ ରଖିବା ପାଇଁ, ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଏ ସଂଶୋଧନ ଯେଉଁ ଆସିଛି ତାହା ଆଗାମୀ ଦିନରେ କାର୍ଯ୍ୟକାରୀ ହେଲେ ଏହା ନିଶ୍ଚିତ ଭାବରେ ତାର ଫଳପ୍ରଦ ହୋଇପାରିବ।
ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ଶାସନ ସଚିବ ଅଶୋତି ଏସ୍ ବୈଠକରେ ଉପସ୍ଥିତ ରହି ସଠିକ୍ ସମୟରେ ସରକାରୀ ହସ୍ପିଟାଲଗୁଡ଼ିକରେ ଅଗ୍ନି ନିରାପତ୍ତା ସୁନିଶ୍ଚିତ କରାଇବା ପାଇଁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ମେଡିକାଲ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ହସ୍ପିଟାଲଗୁଡ଼ିକରେ ଥିବା ଅସ୍ତ୍ରୋପଚାର କକ୍ଷ, ଆଇସିୟୁ, ନବଜାତକମାନଙ୍କ ପାଇଁ ସ୍ୱତନ୍ତ୍ର କେୟାର ୟୁନିଟ୍ ଆଦି ସ୍ଥାନମାନଙ୍କରେ ଅଗ୍ରାଧିକାର ଭିତ୍ତିରେ ଅଗ୍ନି ନିରାପତ୍ତା ସୁନିଶ୍ଚିତ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସୁରକ୍ଷା ମକ୍ଡ୍ରିଲ୍, ଅଗ୍ନି ନିରାପତ୍ତା ସମ୍ପର୍କିତ ଅଂଶୀଦାରମାନଙ୍କ ସହ ସମୀକ୍ଷା ବୈଠକ ଓ ବୈଦ୍ୟୁତିକ ଯନ୍ତ୍ରପାତି, ଅଗ୍ନି ନିର୍ବାପକ ଉପକରଣଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଆଦି ଉପରେ ଆଲୋଚନା ହୋଇଥିଲା। ସୂଚନାଯୋଗ୍ୟ, ଚଳିତ ଆର୍ଥିକ ବର୍ଷରେ ସରକାରୀ ଡାକ୍ତରଖାନାଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ 300 କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ଭଦ୍ରକ ଚାନ୍ଦୱାଲି ରାସ୍ତାର ହଳଦୀଡିହଠାରେ ବାଣ ଗୋଦାମରେ ବିସ୍ଫୋରଣ ଘଟଣାରେ ଚିକିତ୍ସିତ ହେଉଥିବା 2 ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ 7 ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର 2 ଜଣଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନରେ ସେମାନଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ A1 ଓ A2 ଗ୍ରେଡ୍ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାସ ସମ୍ବର୍ଦ୍ଧିତ କରିଛନ୍ତି। ଚଳିତ ବର୍ଷ A1 ଗ୍ରେଡ୍ରେ ଜିଲ୍ଲାର 2 ଜଣ ଛାତ୍ରୀ ଥିବାବେଳେ A2 ଗ୍ରେଡ୍ରେ ରେକର୍ଡ ସଂଖ୍ୟକ 99 ଜଣ ଛାତ୍ରଛାତ୍ରୀ ଅଛନ୍ତି। ମାଲକାନଗିରି ଜିଲ୍ଲା ସଦର ମହକୁମାରେ ବିଜେପି ପକ୍ଷରୁ ଏକ ଦେଶ ଏକ ନିର୍ବାଚନକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ଅଶୋକ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ନିର୍ବାଚନ ସମୟରେ ଅର୍ଥରାଶି ଖର୍ଚ୍ଚ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ବୁଦ୍ଧିଜୀବୀ, ଆଇନଜୀବୀ ଓ ବ୍ୟବସାୟୀ ଉପସ୍ଥିତ ରହି ଏ ସମ୍ବନ୍ଧରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ଥାଲାସେମିଆ ରୋଗୀଙ୍କ ଚିକିତ୍ସା ପାଇଁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର MKCG ମେଡିକାଲ କଲେଜରେ ଏକ ସ୍ୱତନ୍ତ୍ର ୱାର୍ଡ଼ ଖୋଲାଯାଇଛି। ଆଶୁ ଚିକିତ୍ସା ବିଭାଗର ଉପର ମହଲାରେ 10 ଶଯ୍ୟା ବିଶିଷ୍ଟ ଏହି ୱାର୍ଡ଼ ଗତକାଲିଠାରୁ କାର୍ଯ୍ୟକ୍ଷମ ହୋଇଛି। ପ୍ରତିଦିନ ସକାଳ 10:00 ରାତି 8:00 ପର୍ଯ୍ୟନ୍ତ ଏହି ୱାର୍ଡ଼ରେ ଥାଲାସେମିଆ ଆକ୍ରାନ୍ତ ରୋଗୀଙ୍କୁ ରକ୍ତ ଦିଆଯିବ। ରୋଗୀଙ୍କ ସୁବିଧା ନିମନ୍ତେ ସମ୍ପୂର୍ଣ୍ଣ ୱାର୍ଡ଼ ପ୍ରକୋଷ୍ଠକୁ ଶୀତତାପ ନିୟନ୍ତ୍ରିତ କରାଯାଇଛି। ଆବଶ୍ୟକ ସ୍ଥଳେ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବାକୁ କାଜୁଆଲିଟି ମେଡିକାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ ରାଜ୍ୟର 12 ସ୍ଥାନରେ ଆସନ୍ତାକାଲି ଅପରାହ୍ନେ କରାଯିବ ମକ୍ଡ୍ରିଲ୍। 5,631 କୋଟି ଟଙ୍କା ବ୍ୟୟରେ 3 ପର୍ଯ୍ୟାୟରେ ନିର୍ମାଣ ହେବ ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର। ମୁସଲିମ୍ ସମ୍ପ୍ରଦାୟର ଗରିବ ଲୋକମାନଙ୍କ ସମାବେଶୀ ଅଭିବୃଦ୍ଧିରେ ୱାକଫ୍ ସଂଶୋଧନ ବିଲ୍ ସହାୟକ ହୋଇପାରିବ କହିଲେ ମୁଖ୍ୟମନ୍ତ୍ରୀ। ଏବଂ କୃଷିକ୍ଷେତ୍ରର ବିକାଶରେ କୃତ୍ରିମ ବୁଦ୍ଧିମତାର ଉପଯୋଗ କରାଯାଇ ଚାଷୀମାନଙ୍କର ଜୀବନଧାରଣରେ ଉନ୍ନତି ଅଣାଯାଇପାରିବ କହିଲେ ବିଭାଗୀୟ ମନ୍ତ୍ରୀ। ଆଜି ପାଇଁ ଆଞ୍ଚଳିକ ସମ୍ବାଦ ଏତିକିରେ ଶେଷ ହେଲା।